ନମସ୍କାର, ମୁଁ ବୈଶାଖୀ ସାହୁ ମାଇକିନିଆ ଭୋଇ ସାହି ୱାର୍ଡ଼ ନମ୍ବର 49ରୁ କହୁଛି। ଆଜିକାଲି ଅନଲାଇନ୍ରେ ବିଭିନ୍ନ ପ୍ରକାର ଦୁର୍ବ୍ୟବହାର କରାଯାଉଛି, ଯାହାକି ମହିଳା ଓ ଝିଅଙ୍କୁ ମାନସିକ ଭାବେ ଦୁର୍ବଳ କରିଦେଉଛି। ଡିଜିଟାଲ୍ ହିଂସା ହେଉଛି ବାସ୍ତବ ହିଂସା। ଅନଲାଇନ୍ କାହାକୁ ଡରେଇବା କିମ୍ବା ଖରାପ କଥା କହିବା ସତରେ ବହୁତ ଆଘାତ ଦେଇଥାଏ। ଅନଲାଇନ୍ ଘୃଣା ଏବଂ ଅଫଲାଇନ୍ ଦୁଃଖ ଆଣେ। ପରଦା ପଛରେ ଲୁଚି ରହି କାହାକୁ ଖରାପ କହିଲେ ତା'ର ପ୍ରଭାବ ସେହି ବ୍ୟକ୍ତିର ମନ ଉପରେ ପଡ଼ିଥାଏ। ଆମର ବାର୍ତ୍ତା ଏତିକି, ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ରେ ଯେକୌଣସି ପ୍ରକାରର ଖରାପ ବ୍ୟବହାର ଦେଖିଲେ ସ୍ୱର ଉଠାନ୍ତୁ। ଏହି ଡିଜିଟାଲ୍ ଦୁନିଆକୁ ସମସ୍ତଙ୍କ ପାଇଁ ସୁରକ୍ଷିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ସେଥିପାଇଁ ଆସନ୍ତୁ ଆଜି ଆମେ ଶପଥ ନେବା, ଅନଲାଇନ୍ ଦ୍ୱାରା ହେଉଥିବା ଦୁର୍ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା। ଧନ୍ୟବାଦ।